ओम शांति। 26/1/2026 सकर महावाक्य। बाबा कहिले, मिठे बच्चे, तुमे मने अध्याकल्प जहांकर भक्ति करिछ, सही पिता तुमको पाठ पढ़ाउछन्ते। एही पाठ पढ़ा द्वारा ही तुमे देवी देवता हेउछ। प्रश्न, जोग बल रूपी लिफ्ट र कमाल अर्थात चमत्कारी कौन? उत्तर, तुमे पिला माने जोग बलर लिफ्ट द्वारा गोटे सेकेंड रे ऊपर को चढ़ी जाउछ, अर्थात गोटे सेकेंड रे ही जीवन मुक्ति रो संपत्ति मिली जाउछ। तुमे माने जानिछ, 84 जन्म रो सीढ़ी रे खसिबा पई तुमको 5000 वर्ष लागिछि, किंतु चढ़ीबा पई मात्र गोटे सेकेंड ही लागुछि। एहा ही हेउछि जोग बलर कमाल। बाबांकु मने पकाइबा द्वारा सबु पाप कटि जाउछि, आत्मा सतप्रधान होइ जाउछि। ओम शांति। आत्मिक पिता आत्मिक संतान मानको बुझाउछन्ति। आत्मिक पितांकर महिमा तो पिला मानको सुनाई दिया जाइछि। से ज्ञानर सागर सत चित आनंद स्वरूप अटन्ति, शांतिर सागर अटन्ति। तांको समस्त अविनाशी उपाधि गुडिक दिया जाइछि। तेबे बाबा हेले ज्ञानर सागर एवं वर्तमान दुनिया रे जेते भी मनुष्य मात्र अछन्ते समस्ते भक्तिर सागर अटन्ते। भक्ति मार्ग रे जिए प्रगाढ़ भक्ति करिथान्ते तंको सम्मान मिलिथाए। वर्तमान कलयुग रे भक्ति अथवा दुख ही रहिछे, सत्ययुग रे थाए ज्ञानर सुख। एपरि नुहे जे सेठारे ज्ञान रहिब। एही सब महिमा केवल एक बाबांकर ही अटे। पिलामानंकर महिमा मध्य रहिछि, काहेकि ना बाबा पिलामानंकु चढ़ाउछन्ति अथवा यात्रा सिखाउछन्ति। बाबा बुझाउछन्ति दुनिया रे दुईटी यात्रा रहिछि। गोटी हेला भक्त माने तीर्थ यात्रा करिथान्ति, चारिआड़े परिक्रमा लगाइथान्ति। तेणु जेते समय परिक्रमा लगाइथान्ति सेतिके समय विकारग्रस्त होइनथान्ति, मद इत्यादि अशुद्ध भोजन स्वीकार करिनथान्ति। केबे बद्रीनाथ रे केबे काशी परिक्रमा लगाई थांति, भगवान कर भक्ति करी थांति। तेबे भगवान तो जणे हेबा दरकार ना, तेनो सबु आडे परिक्रमा लगाइबार आवश्यकता नाही। से बाबांकर तीर्थ रे मध्य चक्र लगाई थांति। सबुठारु बड तीर्थ बनारस को कहउछन्ति, जहाकु शिवंकर पुरी बा निवास स्थान बोली कहउछन्ति। चारिआड़े जाइथान्ति, किंतु जहांकर दर्शन करिबाकु जाइथान्ति अथवा जहांकर भक्ति करिथान्ति तांकु जीवन कहानी एवं कर्तव्य विषय रे किछि जणा नाही। सेथिपई ताकु कहा जाय अंधश्रद्धा। कहार पूजा करिबा, तांको चरणमे मुंड नुआइबा, किंतु तांकर जीवन कहानी को न जानिबा ताकु कहा जाय अंधविश्वास। घरे मध्ये पर्वपर्वाणी पालन करिथान्ति, देवी मानंकर केते पूजा करिथान्ति, माटीर बा पत्थरर देवी मूर्ति तयारी करि ताकु बहुत सजाइथान्ति। धरिनी लक्ष्मीकर मूर्ति तयारी करुछन्ति, तांको पचार एहांकर जीवन कहानी कुह। तेबे कहिबे सत्ययुगर महाराणी थिले, त्रेता युगर महाराणी सीता थिले, बाकी एमाने केते समय राज्य करिछन्ति, लक्ष्मीनारायणकर राज्य केबेठारु केबे पर्यंत चलेला एकथा केहि भी जाने नाहंती। मनुष्य भक्ति मार्गरे यात्रा करिबाकु जाइथांती, एही सबु हेला भगवानक सहित मिसिबार उपाय। शास्त्र पढ़िबा मध्य भगवानक सहित मिसिबार उपाय अटे, किंतु भगवान अछंती केउठे? कहिबे से तो सर्वव्यापी अटंती। एबे तुमे माने जानुछो, पाठ पढ़ा द्वारा आमे लक्ष्मीनारायणक भोली देवी देवता हेउछु। बाबा निजे आसी पढ़ाउछन्ति, जहांक सहित मिसिबा पई अधाकल्प भक्ति करिबाकु पडुछि। कहउछन्ति बाबा आमको पवित्र कर एवं निजर परिचय मध्य दियो जे आपण किए। बाबा बुझाउछन्ति जे तुमे आत्मा बिंदु अट, आत्माकु ही एठारे शरीर मिलिछि, सेथि पई एठारे कर्म करुछि। देवता मानक पई कहिबे जे एमाने तो सत्ययुगरे राज्य करियास जाइछन्ति। ख्रिस्टियन माने भावुछन्ति निश्चिंत भावरे गॉड फादर ही पाराडाइज स्थापन करिथिले, आमे सेठारे ନଥିଲୁ। ଭାରତରେ ପାରାଡାଇଜ ଅର୍ଥାତ୍ ସ୍ୱର୍ଗ ଥିଲା, ତଥାପି ସେମାନଙ୍କର ବୁଦ୍ଧି ଟିକିଏ ଭଲ ଅଛି। ଭାରତବାସୀ ସତପ୍ରଧାନ ବି ହେଉଛନ୍ତି ଏବଂ ତମ ପ୍ରଧାନ ମଧ୍ୟ ହେଉଛନ୍ତି। ଅନ୍ୟ ଧର୍ମାବଲମ୍ବୀମାନେ ଏତେ ସୁଖ ଭୋଗ କରୁନାହାନ୍ତି, ତେଣୁ ଏତେ ଦୁଃଖ ମଧ୍ୟ ଭୋଗ କରୁନାହାନ୍ତି। ବର୍ତ୍ତମାନ ଶେଷ ସମୟରେ ଖ୍ରୀଷ୍ଟିଆନମାନେ କେତେ ସୁଖୀ ଅଛନ୍ତି। ପ୍ରଥମେ ତ ସେମାନେ ଗରିବ ଥିଲେ, ପଇସା ତ ପରିଶ୍ରମ କରି ରୋଜଗାର କରାଯାଏ ନା। ପ୍ରଥମେ କେବଳ ଖ୍ରୀଷ୍ଟ ହିଁ ଆସିଲେ, ତାପରେ ତାଙ୍କର ଧର୍ମ ସ୍ଥାପନ ହେଲା, ବୁଦ୍ଧି ହୋଇ ଚାଲିଲା, ଜଣକୁ ଦୁଇଜଣ, ଦୁଇଜଣରୁ ପୁଣି ଚାରିଜଣ, ଏହିଭଳି ବୃଦ୍ଧି ହୋଇଥାଏ। ଏବେ ଦେଖ ଖ୍ରୀଷ୍ଟିଆନମାନଙ୍କର ବଂଶ କେତେ ବୃଦ୍ଧି ହୋଇଗଲାଣି। ମୂଳଦୁଆ ହେଲା ଦେବୀ ଦେବତା କୁଳ, ତାହା ପୁଣି ବର୍ତ୍ତମାନ ଏହିଠାରେ ସ୍ଥାପନ ହେଉଛି। ପ୍ରଥମେ ଜଣେ ବ୍ରହ୍ମା ଥାନ୍ତି, ପୁଣି ବ୍ରହ୍ମାଙ୍କର ମୁଖ୍ୟ ବଂଶୀ ସନ୍ତାନ ବ୍ରାହ୍ମଣମାନଙ୍କର ବୃଦ୍ଧି ହୋଇଥାଏ। ବାବା ପାଠ ପଢ଼ାଉଛନ୍ତି, ତେଣୁ ଅନେକ ବ୍ରାହ୍ମଣ ହୋଇଯାଉଛନ୍ତି। ପ୍ରଥମେ ତ ବ୍ରହ୍ମା ଜଣେ ଥିଲେ ନା, ଜଣଙ୍କଠାରୁ କେତେ ବୃଦ୍ଧି ହେଲାଣି ଏବଂ ଆହୁରି କେତେ ବୃଦ୍ଧି ହେବାକୁ ଅଛି। ଯେତିକି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଦେବୀ ଦେବତାମାନେ ଥିଲେ ସେତିକି ପୁଣି ହେବେ। ପ୍ରଥମେ ହେଲେ ଜଣେ ପିତା, ବାବାଙ୍କର ଆମେ କେତେ ଆତ୍ମାରୂପୀ ସନ୍ତାନଠୁ। ଆମ ସମସ୍ତ ଆତ୍ମାଙ୍କର ଅନାଦି ପିତା ଜଣେ ଅଟନ୍ତି। ପୁଣି ସୃଷ୍ଟିର ଚକ୍ର ଘୁରି ଚାଲିଛି। ସବୁ ମନୁଷ୍ୟ ତ ସଦାକାଳ ପାଇଁ ରହୁନାହାନ୍ତି ନା, ଆତ୍ମାମାନଙ୍କୁ ଭିନ୍ନ ଭିନ୍ନ ଅଭିନୟ କରିବାକୁ ପଡ଼ିଥାଏ। ଏହି ବୃକ୍ଷର ପ୍ରଥମ ପ୍ରଥମ କାଣ୍ଡ ହେଲା ଦେବୀ ଦେବତା ଧର୍ମ, ପୁଣି ସେଥିରୁ ଅନ୍ୟ ଧର୍ମର ଶାଖା ବାହାରିଥାଏ। ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ମୁଁ ଆସି କ'ଣ କରୁଛି, ଆତ୍ମାରେ ହିଁ ଜ୍ଞାନର ଧାରଣ ହୋଇଥାଏ। ବାବା ଆସି ଶୁଣାଉଛନ୍ତି ଯେ ମୁଁ କିପରି ଆସିଲି, ତୁମେ ସବୁ ପିଲାମାନେ ପତିତ ହୋଇଯାଇଛ, ତେଣୁ ବାବାଙ୍କୁ ସ୍ମରଣ କରୁଛ। ସତ୍ୟଯୁଗ ତ୍ରେତୟା ଯୁଗରେ ତୁମେମାନେ ସୁଖୀ ଥିଲ, ତେଣୁ ସ୍ମରଣ କରୁନଥିଲ। ଦ୍ୱାପର ଯୁଗ ପରେ ଯେତେବେଳେ ଦୁଃଖ ଅଧିକ ହେଲା, ସେତେବେଳେ ଡାକିଲ ହେ ପରମପିତା ପରମାତ୍ମା। ଏ ଡାକ ଶୁଣି ଶ୍ରୀ ବାବା କହିଲେ, ହଁ ପିଲାମାନେ ଶୁଣିଲି, କ'ଣ ଚାହୁଁଛ? ବାବା ଆସି ପତିତମାନଙ୍କୁ ପବିତ୍ର କର। ବାବା ଆମେ ବହୁତ ଦୁଃଖୀ ପତିତ ଅଟୁ, ଆମକୁ ଆସି ପବିତ୍ର କର, କୃପା କର, ଆଶୀର୍ବାଦ କର। ତୁମେ ମୋତେ ଡାକିଛ ବାବା, ଏଠାକୁ ଆସି ପତିତମାନଙ୍କୁ ପବିତ୍ର କର, ପବିତ୍ର ସତ୍ୟଯୁଗକୁ କୁହାଯାଏ। ଏ କଥା ମଧ୍ୟ ବାବା ନିଜେ ଆସି ବୁଝାଉଛନ୍ତି। ଡ୍ରାମାର ପ୍ଲାନ ଅନୁସାରେ ଯେବେ ସଙ୍ଗମ ଯୁଗ ହୁଏ, ସୃଷ୍ଟି ପୁରୁଣା ହୋଇଯାଏ, ତେବେ ମୁଁ ଆସେ। ତୁମେ ଜାଣୁଛ ସନ୍ନ୍ୟାସୀ ମଧ୍ୟ ଦୁଇ ପ୍ରକାରର ଅଛନ୍ତି, ସେମାନେ ହେଲେ ହଠଯୋଗୀ, ତାଙ୍କୁ ରାଜଯୋଗୀ କୁହାଯିବ ନାହିଁ, ସେମାନଙ୍କର ହେଲା ହଦ୍ର ସନ୍ନ୍ୟାସ, ଘର ଦ୍ୱାର ଛାଡ଼ି ଜଙ୍ଗଲରେ ଯାଇ ରହିଥାନ୍ତି, ଗୁରୁମାନଙ୍କର ଅନୁଗାମୀ ହୋଇଥାନ୍ତି। ଗୋପୀଚାନ୍ଦ ରାଜାଙ୍କର ମଧ୍ୟ ଗୋଟିଏ କାହାଣୀ ଶୁଣାଇଥାନ୍ତି। ସିଏ କହିଲେ, ତୁମେ ଘର ଦ୍ୱାର କାହିଁକି ଛାଡ଼ିଲ, କେଉଁଠାକୁ ଯାଉଛ? ଶାସ୍ତ୍ରରେ ବହୁତ କିଛି କାହାଣୀ ଅଛି, ଏବେ ତୁମେ ବିକେ ମାନେ ରାଜାମାନଙ୍କୁ ମଧ୍ୟ ଯାଇ ଜ୍ଞାନ ଶିଖାଉଛ। ଗୋଟିଏ ଅଷ୍ଟବକ୍ର ଗୀତା ମଧ୍ୟ ରହିଛି, ଯେଉଁଥିରେ ଲେଖାଯାଇଛି, ରାଜାଙ୍କୁ ବୈରାଗ୍ୟ ଆସିଲା, କହିଲେ ମୋତେ କେହି ପରମାତ୍ମାଙ୍କ ସାକ୍ଷାତକାର କରାଇ ଦିଅ। ରାଜ୍ୟରେ ଡେଙ୍ଗୁରା ପିଟାଇଲେ, ତାହା ଏହି ସମୟର କଥା ଅଟେ। ତୁମେ ମଧ୍ୟ ବାବାଙ୍କ ସହିତ ମିଳନ କରାଇବା ପାଇଁ ରାଜାମାନଙ୍କୁ ଜ୍ଞାନ ଦେଉଛ ନା, ଯେପରି ତୁମେ ମିଶିଛ ସେହିପରି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କ ସହିତ ମିଶାଇବା ପାଇଁ ଚେଷ୍ଟା କରୁଛ। ତୁମେ କହୁଛ ଆମେ ତୁମକୁ ସ୍ୱର୍ଗର ମାଲିକ କରିଦେବୁ, ମୁକ୍ତି ଜୀବନ ମୁକ୍ତି ଦେବୁ। ପୁଣି ତାଙ୍କୁ କୁହ ଶ୍ରୀ ବାବାଙ୍କୁ ମନେ ପକାଅ, ଅନ୍ୟ କାହାକୁ ନୁହେଁ। ତୁମ ପାଖରେ ମଧ୍ୟ ଆରମ୍ଭ ସମୟରେ ଜଣେ ଅନ୍ୟ ଜଣକୁ ଦେଖି ବସି ବସି ଧ୍ୟାନରେ ଚାଲି ଯାଉଥିଲେ ନା, ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା। ବାବା ଏହାଙ୍କ ଭିତରେ ଥିଲେ ନା, ତେଣୁ ସେ ଚମତ୍କାର କରାଉଥିଲେ, ସମସ୍ତଙ୍କର ମନ ବୁଦ୍ଧିର ରସିକୁ ଟାଣି ନେଉଥିଲେ। ବାପଦାଦା ଏକାଠି ଥିଲେ ନା, କବରସ୍ଥାନ ତିଆରି କରୁଥିଲେ ନା, ସମସ୍ତେ ବାବାଙ୍କ ସ୍ମୃତିରେ ଶୋଇଯାଅ, ସମସ୍ତେ ଧ୍ୟାନରେ ଚାଲି ଯାଉଥିଲେ। ଏହା ସବୁ ଶ୍ରୀ ବାବାଙ୍କର ଚତୁରତା ଥିଲା। ଏହାକୁ ପୁଣି କେହି କେହି ଯାଦୁ ବୋଲି କହିଲେ। ଏସବୁ ଶ୍ରୀ ବାବାଙ୍କର ଖେଳ ଥିଲା। ବାବା ଯାଦୁଗର, ସୌଦାଗର, ରତ୍ନାକର ଅଟନ୍ତି ନା, ଧୋବା ମଧ୍ୟ ଅଟନ୍ତି, ବଣିଆ ମଧ୍ୟ ଅଟନ୍ତି, ଓକିଲ ମଧ୍ୟ ଅଟନ୍ତି, ସମସ୍ତଙ୍କୁ ରାବଣର ଜେଲରୁ ମୁକ୍ତ କରନ୍ତି, ତାଙ୍କୁ ହିଁ ସମସ୍ତେ ଡାକିଥାନ୍ତି, ହେ ପତିତ ପାବନ, ହେ ଦୂରଦେଶରେ ରହିଲା ବାଲା, ଆମକୁ ଆସି ପବିତ୍ର କର, ପତିତ ଦୁନିଆ ପତିତ ଶରୀରରେ ଆସି ଆମକୁ ପବିତ୍ର କର। ଏବେ ତୁମେ ତାହାର ଅର୍ଥକୁ ବୁଝୁଛ। ବାବା ଆସି ଶୁଣାଉଛନ୍ତି ଯେ ତୁମେ ପିଲାମାନେ ରାବଣର ଦେଶକୁ ମୋତେ ଡାକିଛ। ମୁଁ ତ ପରମଧାମରେ ବସିଥିଲି, ସ୍ୱର୍ଗ ସ୍ଥାପନ କରିବା ପାଇଁ ମୋତେ ନର୍କ ରାବଣ ରାଜ୍ୟକୁ ଡାକିଲ ଯେ ଏବେ ଆମକୁ ସୁଖଧାମକୁ ନେଇଚାଲ। ଏବେ ମୁଁ ତୁମମାନଙ୍କୁ ନେଇଯାଉଛି ନା, ତେବେ ଏହା ହେଲା ଡ୍ରାମା। ମୁଁ ତୁମକୁ ଯେଉଁ ରାଜ୍ୟ ଦେଇଥିଲି ତାହା ଭୋଗ କରିସାରିବା ପରେ ପୁଣି ଦ୍ୱାପର ଯୁଗରୁ ରାବଣର ରାଜ୍ୟ ଚାଲିଲା। ତୁମେ ପାଞ୍ଚ ବିକାରର ଅଧୀନ ହେଲ। ତାର ଚିତ୍ର ମଧ୍ୟ ଜଗନ୍ନାଥ ପୁରୀରେ ରହିଛି। ପ୍ରଥମ ନମ୍ବରରେ ଯିଏ ଥିଲେ ସେ ପୁଣି 84 ଜନ୍ମ ନେଇ ଏବେ ଶେଷ ଜନ୍ମରେ ଅଛନ୍ତି। ପୁଣି ତାଙ୍କୁ ହିଁ ପ୍ରଥମ ନମ୍ବରରେ ଯିବାକୁ ହେବ। ଏହି ବ୍ରହ୍ମା ବି ଅଛନ୍ତି, ବିଷ୍ଣୁ ବି ଅଛନ୍ତି, ଏମାନଙ୍କର ପରସ୍ପର ମଧ୍ୟରେ କ'ଣ ସମ୍ବନ୍ଧ ରହିଛି ଦୁନିଆରେ କେହି ଜାଣିନାହାନ୍ତି। ବ୍ରହ୍ମା ସରସ୍ୱତୀ ମଧ୍ୟ ପ୍ରକୃତରେ ସତ୍ୟଯୁଗର ମାଲିକ ଲକ୍ଷ୍ମୀନାରାୟଣ ଥିଲେ, ଏବେ ନର୍କର ମାଲିକ ଅଟନ୍ତି। ଏବେ ଏମାନେ ତପସ୍ୟା କରୁଛନ୍ତି ଏହି ଲକ୍ଷ୍ମୀନାରାୟଣ ହେବା ପାଇଁ। ଦେଲବାଡ଼ା ମନ୍ଦିରରେ ସମ୍ପୂର୍ଣ୍ଣ ସ୍ମାରକୀ ରହିଛି। ବାବା ମଧ୍ୟ ଏହିଠାରୁ ହିଁ ଆସିଛନ୍ତି, ସେଥିପାଇଁ ଏବେ ଲେଖା ଯାଉଛି ଆବୁ ସବୁ ତୀର୍ଥମାନଙ୍କ ମଧ୍ୟରେ ମୁଖ୍ୟ ତୀର୍ଥ ଅଟେ, କାରଣ ଏଠାକୁ ହିଁ ବାବା ଆସି ସର୍ବଧର୍ମର ସଦ୍ଗତି କରୁଛନ୍ତି। ତୁମେ ଶାନ୍ତିଧାମ ଦେଇ ପୁଣି ସ୍ୱର୍ଗକୁ ଯାଉଛ, ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯାଆନ୍ତି। ତାହା ହେଲା ଜଡ଼ ସ୍ମୃତି ଚିହ୍ନ, ଏଠାରେ ହେଲା ଚୈତନ୍ୟ। ଯେତେବେଳେ ତୁମେ ଚୈତନ୍ୟରେ ସେହିଭଳି ହୋଇଯିବ ସେତେବେଳେ ଏହି ମନ୍ଦିର ଇତ୍ୟାଦି ସବୁ ନଷ୍ଟ ହୋଇଯିବ। ପୁନର୍ବାର ଭକ୍ତି ମାର୍ଗରେ ଏହିଭଳି ସ୍ମୃତିଚିହ୍ନ ତିଆରି କରିବ। ଏବେ ତୁମେ ସ୍ୱର୍ଗର ସ୍ଥାପନା କରୁଛ। ମନୁଷ୍ୟମାନେ ଭାବୁଛନ୍ତି ସ୍ୱର୍ଗ ଉପରେ ଅଛି। ଏବେ ତୁମେ ଜାଣୁଛ ଏହି ଭାରତ ହିଁ ସ୍ୱର୍ଗ ଥିଲା, ଏବେ ନର୍କ ଅଟେ। ଏହି ଚକ୍ରକୁ ଦେଖିବା ମାତ୍ରକେ ସାରା ଜ୍ଞାନ ବୁଦ୍ଧିକୁ ଆସିଯାଉଛି। ଦ୍ୱାପର ଠାରୁ ଅନ୍ୟ ଅନ୍ୟ ଧର୍ମ ସବୁ ଆସୁଛନ୍ତି, ତେଣୁ ଏବେ ଦେଖ କେତେ ଧର୍ମ ରହିଛି। ଏହା ହେଲା ଲୌହ ଯୁଗ, ଏବେ ତୁମେ ସଙ୍ଗମ ଯୁଗରେ ଅଛ, ସତ୍ୟଯୁଗକୁ ଯିବା ପାଇଁ ପୁରୁଷାର୍ଥ କରୁଛ। କଳିଯୁଗରେ ସମସ୍ତେ ପଥର ବୁଦ୍ଧି ଅଟନ୍ତି, ସତ୍ୟଯୁଗରେ ପାରସ ବୁଦ୍ଧି ଥାନ୍ତି। ତୁମେ ହିଁ ପାରସ ବୁଦ୍ଧି ଥିଲ, ତୁମେ ହିଁ ପୁଣି ପଥର ବୁଦ୍ଧି ହେଲ, ପୁଣି ପାରସ ବୁଦ୍ଧି ହେବାକୁ ଯାଉଛ। ଏବେ ବାବା କହୁଛନ୍ତି ତୁମେମାନେ ମୋତେ ଡାକିଛ, ତେଣୁ ମୁଁ ଆସିଛି ଏବଂ ତୁମକୁ କହୁଛି କାମ ବିକାରକୁ ଜିତିଗଲେ ଜଗତ ଜିତ ହୋଇଯିବ। ମୁଖ୍ୟ ଏହି ବିକାର ହିଁ ଅଟେ। ସତ୍ୟଯୁଗରେ ସମସ୍ତେ ନିର୍ବିକାରୀ ଅଟନ୍ତି, କଳିଯୁଗରେ ବିକାରୀ ଅଟନ୍ତି। ବାବା କହୁଛନ୍ତି ପିଲାମାନେ ଏବେ ନିର୍ବିକାରୀ ହୁଅ, ତେ ସେଠି ଜନ୍ମ ବିକାରଗ୍ରସ୍ତ ହୋଇଛ, ଏବେ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ। ଏବେ ସମସ୍ତଙ୍କୁ ମରିବାକୁ ପଡ଼ିବ, ମୁଁ ସ୍ୱର୍ଗ ସ୍ଥାପନ କରିବା ପାଇଁ ଆସିଛି, ତେଣୁ ମୋ ଶ୍ରୀମତକୁ ପାଳନ କର, ମୁଁ ଯାହା କହୁଛି ତାହା ଶୁଣ। ଏବେ ତୁମେ ପଥର ବୁଦ୍ଧିକୁ ପାରସ ବୁଦ୍ଧି କରିବା ପାଇଁ ପୁରୁଷାର୍ଥ କରୁଛ। ତୁମେ ହିଁ ପୁରା 84 ଜନ୍ମର ସିଡ଼ି ତଳକୁ ଖସୁଛ, ପୁଣି ଚଢ଼ୁଛ। ତୁମେ ଯେପରି ଜିନ୍ ଅଟ, ଜିନ୍ର କାହାଣୀ ଅଛି ରହିଛି ନା, ସିଏ କହିଲା ମୋତେ କାମ ଦିଅ, ତେଣୁ ରାଜା କହିଲେ ଆଚ୍ଛା ସିଡ଼ିରେ ଓହ୍ଲାଓ ପୁଣି ଚଢ଼। ବହୁତ ମନୁଷ୍ୟ କହିଥାନ୍ତି ଭଗବାନଙ୍କର କ'ଣ ଦରକାର ଥିଲା ଯାହାକି ସିଡ଼ି ଚଢ଼ାଉଛନ୍ତି ପୁଣି ଖସାଉଛନ୍ତି। ଭଗବାନଙ୍କୁ କ'ଣ ସଂକଳ୍ପ ଆସିଲା ଯାହାକି ଏହିଭଳି ସୃଷ୍ଟିର ସିଡ଼ି ତିଆରି କରିଲେ। ବାବା ବୁଝାଉଛନ୍ତି ଏହା ଅନାଦି ଖେଳ ଅଟେ। ତୁମେମାନେ 5000 ବର୍ଷରେ 84 ଜନ୍ମ ନେଇଛ, ତୁମକୁ ତଳକୁ ଖସିବା ପାଇଁ 5000 ବର୍ଷ ଲାଗିଛି, ପୁଣି ଗୋଟିଏ ସେକେଣ୍ଡରେ ଉପରକୁ ଯାଉଛ, ଏହା ହେଲା ତୁମର ଯୋଗ ବଳର ଲିଫ୍ଟ। ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ପାପ କଟିଯିବ। ବାବା ଆସିବା ମାତ୍ରେ ତୁମେ ଗୋଟିଏ ସେକେଣ୍ଡରେ ଉପରକୁ ଚଢ଼ିଯାଉଛ, ପୁଣି ତଳକୁ ଖସିବା ପାଇଁ 5000 ବର୍ଷ ଲାଗୁଛି, କଳା ସବୁ କମି କମି ଯାଉଛି। ତୁମକୁ ଚଢ଼ିବା ପାଇଁ ତ ଏବେ ଯେମିତି ଲିଫ୍ଟ ମିଳିଯାଇଛି, ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି, ତୁମକୁ ଶତପ୍ରଧାନ ହେବାର ଅଛି, ପୁଣି ଧୀରେ ଧୀରେ ତମ ପ୍ରଧାନ ହେବ, ଏଥିପାଇଁ 5000 ବର୍ଷ ଲାଗୁଛି। ଆଚ୍ଛା, ପୁଣି ତମ ପ୍ରଧାନରୁ ଶତପ୍ରଧାନ ହେବ ଗୋଟିଏ ଜନ୍ମରେ। ଏବେ ମୁଁ ତୁମକୁ ସ୍ୱର୍ଗର ବାଦଶାହୀ ଦେଉଛି, ତେବେ ତୁମେ ପବିତ୍ର କାହିଁକି ନ ହେବ? କିନ୍ତୁ ଏଠାରେ କାମେ କ୍ରୋଧୀ ମଧ୍ୟ ଅଛନ୍ତି ନା, ବିକାର ପାଇଁ ସ୍ତ୍ରୀକୁ ମାଡ଼ ମାରିଥାନ୍ତି, ବାହାରକୁ ବାହାର କରିଦେଇଥାନ୍ତି, ନିଆଁ ଲଗାଇ ଦେଇଥାନ୍ତି। ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଆଚ୍ଛା, ମିଠା ମିଠା ଶିଖିଲାଧି ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର, 1 ବିଶ୍ୱର ମାଲିକ ହେବା ପାଇଁ ବା ବିଶ୍ୱର ବାଦଶାହୀ ନେବା ପାଇଁ କାମ ବିକାର, ଯାହାକି ମୁଖ୍ୟ ବିକାର ଅଟେ, ତା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, ସମ୍ପୂର୍ଣ୍ଣ ନିର୍ବିକାରୀ ନିଶ୍ଚିନ୍ତ ହେବାକୁ ପଡ଼ିବ। 2, ଯେପରି ଆମକୁ ବାବା ମିଳିଯାଇଛନ୍ତି ସେହିଭଳି ସମସ୍ତଙ୍କୁ ବାବାଙ୍କ ସହିତ ମିଶାଇବା ପାଇଁ ଚେଷ୍ଟା କରିବାକୁ ହେବ, ସମସ୍ତଙ୍କୁ ବାବାଙ୍କର ପ୍ରକୃତ ପରିଚୟ ଦେବାକୁ ହେବ, ସଚ୍ଚା ସଚ୍ଚା ଯାତ୍ରା ଶିଖାଇବାକୁ ହେବ। ବରଦାନ ଗମ୍ ଅର୍ଥାତ୍ ଦୁଃଖର ଦୁନିଆ ସମ୍ମୁଖରେ ଥିଲେ ମଧ୍ୟ ବେଗମ୍ପୁରର ବାଦଶାହର ଅନୁଭବ କରୁଥିବା ଅଷ୍ଟଶକ୍ତି ସ୍ୱରୂପ ଭବ। ଗମ୍ ଏବଂ ବେଗମ୍ର ଜ୍ଞାନ ତୁମକୁ ଏବେ ହିଁ ମିଳିଛି, ତେଣୁ ଦୁଃଖର ଦୁନିଆ ସମ୍ମୁଖରେ ଥିଲେ ମଧ୍ୟ ବେଗମ୍ପୁରର ରାଜତ୍ୱର ଅନୁଭବ କରିବା, ଏହା ହିଁ ହେଉଛି ଅଷ୍ଟଶକ୍ତି ସ୍ୱରୂପ, କର୍ମେନ୍ଦ୍ରୀୟ ଜିତ୍ ପିଲାମାନଙ୍କର ଲକ୍ଷଣ। ଏବେ ହିଁ ତୁମେମାନଙ୍କୁ ବାବାଙ୍କ ଦ୍ୱାରା ସର୍ବଶକ୍ତିଗୁଡ଼ିକ ପ୍ରାପ୍ତ ହେଉଛି, କିନ୍ତୁ ଯଦି କୌଣସି ସଙ୍ଗ ଦୋଷରେ ପଡ଼ି ବା କୌଣସି କର୍ମେନ୍ଦ୍ରୀୟ ବଶୀଭୂତ ହୋଇ ନିଜର ଶକ୍ତିକୁ ହରାଇ ଦେଉଛ, ତେବେ ବେଗମ୍ପୁରର ଯେଉଁ ଖୁସି ବା ନିଶା ତୁମକୁ ମିଳିଛି, ତାହା ସ୍ୱତଃ ହିଁ ହଜିଯାଉଛି ଏବଂ ବେଗମ୍ପୁରର ବାଦଶାହ ଅର୍ଥାତ୍ ସୁଖ ଦୁନିଆର ସମ୍ରାଟ ହୋଇ ମଧ୍ୟ ସୁଖର କାଙ୍ଗାଳ ହୋଇଯାଉଛ। ସ୍ଲୋଗାନ ଯଦି ଦୃଢ଼ତାର ଶକ୍ତି ସର୍ବଦା ସାଥିରେ ରହିଥିବ, ତେବେ ସଫଳତା ଗଳାର ହାର ହୋଇଯିବ। ଅବ୍ୟକ୍ତି ସାରେ, ଯଦି ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର, ନିଜର ସଂକଳ୍ପଗୁଡ଼ିକର ଜଡ଼ ବା କୌଣସି ବି ସମ୍ବନ୍ଧ ଦ୍ୱାରା, ପ୍ରକୃତି ଦ୍ୱାରା ବା ସମସ୍ୟାଗୁଡ଼ିକ ଦ୍ୱାରା ଆସୁଥିବା ଝଡ଼ ବା ବିଘ୍ନରୁ ମୁକ୍ତି ପାଇବା ପାଇଁ ଯୋଗଯୁକ୍ତ ଏବଂ ଯୁକ୍ତିଯୁକ୍ତ ହୁଅ। ଯେପର୍ଯ୍ୟନ୍ତ ଯୋଗଯୁକ୍ତ ହୋଇନାହଁ, ସେ ପର୍ଯ୍ୟନ୍ତ ବିଘ୍ନ ସହିତ ଯୁକ୍ତ ହୋଇ ରହିଥିବ। ଆଚ୍ଛା, ଓମ୍ ଶାନ୍ତି।